ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ ବେଳା 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ କରିବେ ସମ୍ବୋଧନ। କେନ୍ଦ୍ର ସରକାରଙ୍କର ସହଯୋଗ ବିକଶିତ ଓଡ଼ିଶା ଗଠନ ଦିଗେ ହେବା ସହାୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଇବା ସୋମବାରୁ କାମ କରିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ। ରାଜ୍ୟର ସବୁ ଧାନମଣ୍ଡିଥି 2 ମାସ ଭିତରେ ଲାଗ୍ବା ସିସିଟିଭି କ୍ୟାମେରା। ଆଉ ସାରା ସୁବର୍ଣ୍ଣପୁର ଜିଲ୍ଲାନୁ ଆଇବାକାଲ ସକାଳର 6 ନୁ ଦ୍ୱିପହର 2 ବଜେ ତକ ବନ୍ଦ ରହିବା ବିଜୁଳି ଯୋଗାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ ବେଳା 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। 3 ନମ୍ବର ଥର ପ୍ରଧାନମନ୍ତ୍ରୀ ହେଲା ଉତ୍ତରୁ ଇଟା ଶ୍ରୀ ମୋଦିଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ତା'ର ପ୍ରସାରଣ କରାଯିବା। ନୂଆଦିଲ୍ଲୀ ଗସ୍ତ ନଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ା ଆଜି ରାଜଘାଟନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ଇତାର ସଙ୍ଗେ ସେମାନେ ଆଘର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କର ସମାଧି ଜାଗା ସଦୈବ ଅଟଲ ନୁଭିଲ୍ ଶ୍ରଦ୍ଧାଞ୍ଜଳି ଜନାଇଥିଲେ। ଦେଶକେ ବିଶ୍ୱ ଦରବାରନୁ ପହଞ୍ଚାବାର ଦିଗେ ସ୍ୱର୍ଗତ ବାଜପେୟୀଙ୍କର ଖୁବ୍ଟେ ଅବଦାନ ଅଛେ ଆର୍ ସେ ତାଙ୍କଠାନୁ ରାଜନୀତିଥି ଯୋଗ ଦେବାର ପ୍ରେରଣା ପାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଇତାର ସଙ୍ଗେ ମୁଖ୍ୟମନ୍ତ୍ରୀ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ। ସେନ୍ତା ଗଲାକାଲି ମୁଖ୍ୟମନ୍ତ୍ରୀ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିକରି ଓଡ଼ିଶାର ସ୍ୱାସ୍ଥ୍ୟ ଯୋଡ଼ି ହୋଇକରି ଥିବାର ବିଷୟମାନଙ୍କ ଉପରେ ଆଲୋଚନା କରିଥିଲେ। ରାଜ୍ୟର ବିକାଶ ଦିଗେ କେନ୍ଦ୍ର ସରକାରଙ୍କର ସହଯୋଗ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବା ଆର୍ ଆଇବା ଦିନେ ନୂଆ ଆର୍ ବିକଶିତ ଓଡ଼ିଶା ଗଠନ ଦିଗେ ସାହାଯ୍ୟ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଆଇବା ମାସର 1 ତାରିଖ ସୋମବାର ଦିନ କାମ କରିବା। ସେଦିନ ସକାଳର 11 ବଜେ ଭୁବନେଶ୍ୱରର ୟୁନିଟ୍ 5 ନଥିବାର ଅଭିଯୋଗ ପ୍ରକୋଷ୍ଠନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ଲାଗି ସେହିଦିନ ସକାଳର 9 ବଜେନୁ ମଧ୍ୟାହ୍ନର 12 ବଜେ ତକ ପଞ୍ଜିକରଣ ହେବା। ରାଜ୍ୟର ଲୋକେ ନିଜର ନାଁ ପଞ୍ଜିକରଣ କରାଇକରି ନିଜେ ଉପସ୍ଥିତ ରହିକରି ସେମାନଙ୍କର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଇତାର ସଙ୍ଗେ ଫି ସୋମବାର ଦିନ ଜିଲ୍ଲାସ୍ତର ନଭିଲ୍ ଜିଲ୍ଲାପାଳମାନେ ଲୋକର ଅଭିଯୋଗ ଶୁଣାଣି କରିକରି ତା'ର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟକେ ପଠାବାରକେ ନିର୍ଦ୍ଦେଶ ଦିଆଯାଇଛି। ଏ ବଛର ଅମରନାଥ ଯାତ୍ରା ଆସ୍ଥାନୁ ମୁଲେଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେନ୍ତା ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ଅମରନାଥ ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱଥି ସରକାର ଭକ୍ତମାନଙ୍କର ସୁରକ୍ଷିତ ଆର୍ ଆରାମଦାୟକ ଯାତ୍ରା ଲାଗି ଅଙ୍ଗୀକାରବଦ୍ଧ ବୋଲି ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ଏନୁ ଜଣାଇ ଦିଆଯାଇପାରେ ଯେ ଏହି ଯାତ୍ରା ଆଇବା 52 ଦିନ ଧରିକରି ଚାଲ୍ବା। ଏହି ଯାତ୍ରାଥି ଭକ୍ତମାନେ ଦକ୍ଷିଣ କାଶ୍ମୀର ହିମାଳୟର 3,880 ମିଟର ଉଚ୍ଚାଥି ଥିବାର ଅମରନାଥ ଗୁମ୍ଫାନ ପବିତ୍ର ଲିଙ୍ଗ ଦର୍ଶନ କରସନ୍। ଲୁକୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗେ ବିଚାରପତିମାନେ ଯତ୍ନବାନ ହେବାରକେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ କହିଛନ୍। ହାଇକୋର୍ଟ ତରଫରୁ ହୋଇଥିବା ଜିଲ୍ଲା ଜଜ୍ ସମ୍ମିଳନୀକେ ଉଦ୍ଘାଟନ କରିକରି ମୁଖ୍ୟ ବିଚାରପତି କହିଛନ୍ ଯେ ଜିଲ୍ଲା ଜଜ୍ ଅଦାଲତମାନଙ୍କୁ ମକଦ୍ଦମାର ଶୁଣାଣି ନ୍ୟାୟିକ ପ୍ରକ୍ରିୟା ଆର୍ ତ୍ୱରିତ ନ୍ୟାୟ ଦେବାଟା ଏହାଛିନ୍ ସମୟର ଆବଶ୍ୟକତା ଏ। ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରନୁ ମୂଲ ହୋଇଥିବାର ଏହି ସମ୍ମିଳନୀଥି ଲୁକୁ ନ୍ୟାୟ ଦେବାର ଦିଗେ ହେଉଥିବା ବାଧାମାନଙ୍କୁ କେନ୍ତା ଦୂର କରାଯାଇପାରବା ସେ ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟର ସବୁ ଧାନମଣ୍ଡିଥି ଆଇବା 2 ମାସ ଭିତରେ ସିସିଟିଭି କ୍ୟାମେରା ଲାଗ୍ବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଇଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ସେ କହିଛନ୍ ଯେ କିଏ କେନ୍ ଧାନ ଅନ୍ଲୋଡ୍ କଲେ ହେଟା ଜାନ୍ବାର୍କେ ସବୁ ଗାଡ଼ିଥି ଜିପିଏସ୍ ଲଗାଯିବା। ଧାନ ମଣ୍ଡିମାନଙ୍କୁ ଦୁର୍ନୀତି ବନ୍ଦ କରବାର୍ ଲାଗି ଏହି ପଦକ୍ଷେପ ନିଆଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ସେ ଆହୁରି କହିଛନ୍ ଯେ ଏତକର ମଣ୍ଡିମାନଙ୍କୁ କେହିନି ପ୍ରକାର କଟନି ଛଟନି ନାଇଁ ହୁଏ। ମଣ୍ଡିମାନଙ୍କୁ ଚାଷୀମାନଙ୍କୁ ଯେନ୍ତା ଜହ ଦିନ ଟାକ୍ବାର୍କେ ନାଇଁ ପଡ଼େ ହେଥିର୍ଲାଗି ଭିଲ୍ ସୁବିଧା କରାଯିବା। ହୀରାକୁଦ ବୁଡ଼ି ଅଞ୍ଚଳର ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ଦେବାରକେ ହୃଦୟର ସହିତ କାମ କରିବାର ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଆଜି ବରଗଡ଼ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରୁ ସମୀକ୍ଷା ବୈଠକ କରିକରି ହୀରାକୁଦ ବୁଡ଼ି ଅଞ୍ଚଳର ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଉପରେ ଜୋର୍ ଦେଇଛନ୍। ଇତାର ସଙ୍ଗେ ଜିଲ୍ଲାର ରାଜସ୍ୱ ମାମଲାର ଫଇସଲା ବାବଦେ ସେ ଆଲୋଚନା କରିଥିଲେ। ବୈଠକଟି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ସନତ କୁମାର ଗଡ଼ତିଆ ଆର୍ ନିହାର ମହାନନ୍ଦ, ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଗୋଡ଼ଭଗା ଅତାବିରା ବରଗଡ଼ ସହ ଭିନ୍ ଭିନ୍ ସାମାଜିକ ଆଉ ସାଂସ୍କୃତିକ ସଂଗଠନ ତରଫ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାବକର ଅଧ୍ୟକ୍ଷତାରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲାର ଟିକରପଡ଼ାନୁ ମହାନଦୀ ଖଣିଥି ମଗର ଘିଚିନେବାର୍ଥି ଗୋଟିଏ ପିଲାଛୁଆର ଜୀବନ ଯାଇଥିବାନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍। ସେ ପିଲାଛୁଆର ପରିବାର ଲୋକ ସମବେଦନା ଜନାବାର ସାଙ୍ଗେ 6 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫ ବାତିଲ ହୋଇଥିବାର ୟୁଜିସି ନେଟ୍ ପରୀକ୍ଷା ଲାଗି ନୂଆ ତାରିଖ ଘୋଷଣା କରାଯାଇଛି। ହେ ପରୀକ୍ଷା ହେବା ଅଗଷ୍ଟ 21 ତାରିଖରୁ ସେପ୍ଟେମ୍ବର 24 ତାରିଖ ଭିତରେ ହେବା। ସେନ୍ତା ସ୍ଥଗିତ ରଖାଯାଇଥିବାର ସିଏସ୍ଆଇଆର୍ ୟୁଜିସି ନେଟ୍ ପରୀକ୍ଷା ହେବା ଜୁଲାଇ ମାସର 25-27 ତାରିଖ ଭିତରେ ହେବା। ଏନ୍ଟିଏ ତରଫ ଏନ୍ସିଇଟି ଆର୍ ଆୟୁଷ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାର ତାରିଖ ଭିଲ ଘୋଷଣା କରାଯାଇଛି। ରାଜ୍ୟ 200ଟା ଗୋଶାଲା ଖୋଲାଯିବା ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ସେ କହିଛନ୍ ଯେ ରୋଡ୍ ଘାଟେ ଦୁର୍ଘଟଣାଥି ଆକ୍ରାନ୍ତ ପଶୁମାନଙ୍କର ଚିକିତ୍ସା ଲାଗି ଭ୍ରାମ୍ୟମାଣ ଚିକିତ୍ସାଳୟ ଖୋଲାଯିବା। ରାଜ୍ୟ ଗୋଚାଲାଣ ରୋକବାରକେ ଗୋଟିଏ ଖାସ୍ ରୋଡ୍ମ୍ୟାପ୍ ତିଆରି କରାଯାଇଛି ଆଉ ଗୋଚାଲାଣକାରୀଙ୍କ ବିରୋଧନୁ କଠୋର କାର୍ଯ୍ୟାନୁଷ୍ଠାନ ହେବା। ସେନ୍ତା ଗାଁ ଇଲାକାଥି ମତ୍ସ୍ୟଜୀବୀମାନଙ୍କ ଲାଗି ଶୀତଳ ଭଣ୍ଡାର ତିଆରି କରିବାର ଉପରେ ଜୋର୍ ଦିଆଯାଉଛି ବୋଲି ଶ୍ରୀ ମଲ୍ଲିକ କହିଛନ୍। ରାଜ୍ୟର ଫି ବ୍ଲକ୍ନ ଶୀତଳ ଭଣ୍ଡାର ସ୍ଥାପନା ହେବା ଆର୍ ହେଥିର୍ଲାଗି ସରକାର ଯୋଜନା କରୁଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ରାଜ୍ୟ ଦରଦାମ ଆୟତେ ଥିବାର ବେଳେ ଆଲୁ ପିଆଜ ବାହାର ରାଜ୍ୟନୁ ଆସୁଥିବାରୁ ହେଥିର ଦାମ ଟିକେ ବଢ଼ିଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଯେନ୍ ଖୁଚୁରା ବେପାରୀ ଅତ୍କା ଲାଭ ରଖିକରି ସମାନ ବିକୁଥିଲେ ସେମାନଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ହେବା ବୋଲି ସେ କହିଛନ୍। ଓପିଟିସିଏଲ୍ ତରଫ 132 କେଭି ଲାଇନ୍ର ଦେଖରେଖ କାମ ଲାଗି ଆଇବାକାଲ ସକାଳର 6 ବଜୁ ଦ୍ୱିପହର 2 ବଜା ତକ ସାରା ସୁବର୍ଣ୍ଣପୁର ଜିଲ୍ଲାନ ବିଜୁଳି ଯୋଗାଣ ବନ୍ଦ ରହିବା। ନିରନ୍ତର ବିଜୁଳି ସେବା ଚଲେଇ ରଖବାର ଲାଗି ଲାଇନ୍ର ଦେଖରେଖ କାମ ଖୁବ୍ ଜରୁରୀ ହେ ବୋଲି ଓପିଟିସିଏଲ୍ ତରଫ କୁହାଯାଇଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରନୁ ଥିବାର ଉପଯୋଗିତା କେନ୍ଦ୍ରନୁ ଆଜି ସମ୍ବଲପୁରୀ ବହିହାଟ ମୂଲ ହୋଇଛି। ସକାଳର 10 ବଜେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗାରାଜୁ ବହିହାଟର ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ସାହିତ୍ୟ ସାଧକ ଯୋଗାଚାର୍ଯ୍ୟ ଜୟଦେବ ଡନସନାଙ୍କୁ କଲମଶ୍ରୀ ସମ୍ମାନଥି ସମ୍ମାନିତ କରାଯାଇଥିଲା। ଆଜି ବହିହାଟର ପହିଲା ଦିନ ସମ୍ବଲପୁରୀ ସାହିତ୍ୟର ଭିନ୍ ଭିନ୍ ଦିଗ ଉପରେ ଆଲୋଚନାଚକ୍ର ଆର୍ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ଏହି ବହିହାଟ ଆଇବାକାଲି ସକାଳର 10 ବଜାନୁ ରାତି 8 ବଜା ତକ ଖୋଲା ରହିବା। ନୂଆପଡ଼ା ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରନୁ ସମନ୍ୱିତ କୃଷି ଚାଷ ପ୍ରଣାଳୀଥି ଚାଷୀମାନଙ୍କୁ ମାହାଲିଆ ମୁଗଫଲି ବୀଜା ବଣ୍ଟାଯାଇଛି। ହେତି ଖଡ଼ିଆଲ ବ୍ଲକର 7ଟା ପଞ୍ଚାୟତର 300 ଜଣ ଆର୍ ବୋଡେନ୍ ବ୍ଲକର 3ଟା ପଞ୍ଚାୟତର 150 ଜଣ ଚାଷୀଙ୍କୁ ମୁଗଫଲି ବୀଜା ଦିଆଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠନୁ ବ୍ଲକସ୍ତରୀୟ କ୍ରୀଡ଼ାଙ୍ଗନ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ହେତି ବ୍ଲକର 37ଟା ହାଇସ୍କୁଲର କ୍ରୀଡ଼ା ଶିକ୍ଷକମାନେ ଭାଗ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ଆସ୍ଥାନୁ ଜାତୀୟ ସିନିୟର ଆର୍ ଜୁନିୟର ତାଇକୋଣ୍ଡ ପ୍ରତିଯୋଗିତା ମୁହଲିଛି। ହେଥି ଦେଶର 22ଟା ରାଜ୍ୟନୁ 731 ଜଣ ପ୍ରତିଯୋଗୀ ଭାଗ ନେଇଛନ୍। ଏହି ପ୍ରତିଯୋଗିତାର ପ୍ରଦର୍ଶନକେ ଆଧାର କରିକରି ବିଶ୍ୱ ଅଲମ୍ପିକ୍ସ ଲାଗି ଭାରତୀୟ ଦଳ ଚୟନ କରାଯିବା। ଉତ୍ତର ପଶ୍ଚିମ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ପ୍ରଭାବଥି ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ହୋଇଛି। ଆଇବାକାଲି ସକାଳ ତକ ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ଦେବଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲା ସହିତ ରାଜ୍ୟର 13ଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆକଳନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟର ଅନ୍ୟ ଇଲାକା ନଭିଲ୍ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏ ବଛର ରାଜ୍ୟନୁ 60.1% ନିଅଣ୍ଟିଆ ବର୍ଷା ହୋଇଛି। ଚଳିତ ଜୁନ୍ ମାସର 1 ତାରିଖରୁ ଆଜତକ ରାଜ୍ୟର ଭିନ୍ ଭିନ୍ ଇଲାକାନ 141.3 mm ବର୍ଷା ହୋଇଛି। ହେଲେ ଏ ସମୟ ଭିତରେ 201.4 mm ବର୍ଷା ହେବା ବୋଲି ଆକଳନ କରାଯାଇଥିଲା। ଏବତକ ରାଜ୍ୟର 17ଟା ଜିଲ୍ଲାନ ନିଅଣ୍ଟିଆ ବର୍ଷା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ ବେଳା 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ କରିବେ ସମ୍ବୋଧନ। କେନ୍ଦ୍ର ସରକାରଙ୍କର ସହଯୋଗ ବିକଶିତ ଓଡ଼ିଶା ଗଠନ ଦିଗ ହେବା ସହାୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇବା ସୋମବାରନୁ କାମ କରବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ। ରାଜ୍ୟର ସବୁ ଧାନମଣ୍ଡିଥି 2 ମାସ ଭିତରେ ଲାଗବା ସିସିଟିଭି କ୍ୟାମେରା। ଆଉ ସାରା ସୁବର୍ଣ୍ଣପୁର ଜିଲ୍ଲାନ ଆଇବାକାଲି ସକାଳର 6 ବଜେନ ଦ୍ୱିପହର 2 ବଜେ ତକ ବନ୍ଦ ରହିବା ବିଜୁଳି ଯୋଗାଣ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।